ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆଜିଠାରୁ ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କଟକରେ ଏହି ଯୋଜନାର କରିବେ ଶୁଭାରମ୍ଭ। ଆସନ୍ତା 2 ମାସ ମଧ୍ୟରେ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀମାନଙ୍କୁ ଦିଆଯିବ କାର୍ଯ୍ୟାଦେଶ, କହିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ଏବଂ ଓଡ଼ିଆ ପକ୍ଷ ପାଳନର 1ଦଶ ଦିବସରେ ପାଳନ କରାଯାଉଛି ଯୁବ ଲେଖକ ସମ୍ମିଳନୀ। ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଉ କିଛି ସମୟ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କଟକ ବାଲିଯାତ୍ରା ପଡ଼ିଆରେ ଶୁଭାରମ୍ଭ କରିବେ। ଏହା ସହିତ ରାଜ୍ୟ ସରକାରଙ୍କର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟବନ୍ଦନା ଯୋଜନାର ମଧ୍ୟ ଲୋକାର୍ପଣ କରାଯିବ। କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମନ୍ତ୍ରୀ ଶ୍ରୀ ନଡ୍ଡା କଟକରେ ପହଞ୍ଚିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ଦଳୀୟ ସାଂସଦ ଏବଂ ବିଧାୟକମାନେ ଯୋଗଦେବେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି,
ବହୁତ ଦିନ ଆମେ ସମସ୍ତେ ପ୍ରତୀକ୍ଷା କରିଥିଲୁ ଯେ ଓଡ଼ିଶା ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଆଉ ସେ ବହୁତ ପ୍ରତୀକ୍ଷିତ ଦିନ ପଳେଇ ଆସିଛି। ହଜାର ହଜାର ଲକ୍ଷ ଲକ୍ଷ ଲୋକ, ଯେ ଗରିବ, ଯେ ବଞ୍ଚିତ, ଯେ ପୀଡ଼ିତ, ଯେ ଗାଁ ଗାଁରେ ରହୁଛନ୍ତି, ଯେ ସହରାଞ୍ଚଳର ବିଭିନ୍ନ ୱାର୍ଡରେ ରହୁଛନ୍ତି, ଲାଭାନ୍ୱିତ ହେବେ। ଆଉ ଆଜିଠୁ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା ରାଜ୍ୟରେ ଲାଗୁ ହେବ।
ସୂଚନା ଅନୁଯାୟୀ ରାଜ୍ୟର 1,03,00,000 ପରିବାରର 3,50,00,000 ସଦସ୍ୟ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଉପକୃତ ହେବାକୁ ଥିବାବେଳେ ବୟବନ୍ଦନା ଯୋଜନାରେ 70 ବର୍ଷ ବୟସରୁ ଅଧିକ 23,13,000 ଅଧିକ ହିତାଧିକାରୀ ଉପକୃତ ହେବେ। ଦେଶର 29,000 ଅଧିକ ଡାକ୍ତରଖାନାରେ ହିତାଧିକାରୀମାନଙ୍କୁ ଏହି ଯୋଜନା ଅଧୀନରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। 13 ଜିଲ୍ଲାରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ। ଏଥିସହିତ କଟକସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଶିଶୁ ଭବନର ନୂତନ କୋଠା ଓ ଛାତ୍ରାବାସକୁ ଉଦ୍ଘାଟନ କରିବେ। ପ୍ରାୟ 137 କୋଟି ଟଙ୍କା ବ୍ୟୟରେ ଏହି ନୂତନ ହସ୍ପିଟାଲରେ ନିର୍ମାଣ କରାଯାଇଛି। ଶିଶୁ ଭବନର ଶଯ୍ୟା କ୍ଷମତା 422-846କୁ ବୃଦ୍ଧି ପାଇବ, ଯେଉଁଥିରେ 140 ଆଇସିୟୁ ବେଡ୍ ରହିଛି। ମାଗଣା ଔଷଧ ବଣ୍ଟନ ପାଇଁ 4 ଔଷଧ ବିତରଣ କେନ୍ଦ୍ର, ଶିଶୁ ଚିକିତ୍ସା ପାଇଁ 10 ଓପିଡି ପ୍ରକୋଷ୍ଠ ଓ ଶିଶୁ ଅସ୍ତ୍ରୋପଚାର ପାଇଁ 4 ପ୍ରକୋଷ୍ଠ ରହିଛି। ଏହାପରେ ଶ୍ରୀ ନଡ୍ଡା ଭୁବନେଶ୍ୱରସ୍ଥିତ ସିପେଟ୍ ଓ ଏମ୍ସ ମେଡିକାଲ କଲେଜରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପୁରୀରେ ଆସନ୍ତାକାଲି ହେବାକୁ ଥିବା ବିଧାୟକ ଓ ସାଂସଦମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀ ନଡ୍ଡା ଯୋଗଦେବେ। ରାଜ୍ୟରେ ଅନ୍ତୋଦୟ ଗୃହ ଯୋଜନାର ସର୍ଭେ କରାଯାଇ 2 ମାସ ଭିତରେ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ କହିଛନ୍ତି। ଚଳିତ ବର୍ଷ 1,69,000 ହିତାଧିକାରୀ ଅନ୍ତୋଦୟ ଗୃହ ଯୋଜନାରେ ବାସଗୃହ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ 69,093 ଜଣ ଭିନ୍ନକ୍ଷମ, ଅସହାୟ ଓ ବନ୍ୟା ବାତ୍ୟାରେ ଘର ଭାଙ୍ଗିଥିବା ବ୍ୟକ୍ତିଙ୍କୁ ବ୍ଲକ ସ୍ତରରେ ବାସଗୃହ ଦିଆଯାଇଛି। ତାଲିକାରେ ଥିବା 1,00,000 ଯୋଗ୍ୟ ବ୍ୟକ୍ତିଙ୍କୁ 1 ମାସ ମଧ୍ୟରେ ତଥ୍ୟ ସଂଗ୍ରହ ପରେ କାର୍ଯ୍ୟାଦେଶ ଦେବା ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ। ପୂର୍ବ ନିୟମ ଅନୁସାରେ ବାସଗୃହ ଯୋଗାଇ ଦିଆଯିବ। ରାଜ୍ୟ ସରକାର କର୍ମଚାରୀମାନଙ୍କ 2% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ମହଙ୍ଗା ଭତ୍ତା 53%-55%କୁ ବୃଦ୍ଧି ପାଇଛି। ଏହା ପିଛିଲା ଭାବେ 2025 ଜାନୁଆରୀ 1 ଲାଗୁ ହେବ। ପେନ୍ସନ୍ ଭୋଗୀମାନଙ୍କ ପାଇଁ ମଧ୍ୟ ବର୍ଦ୍ଧିତ ଭତ୍ତା ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମାସ ଦରମା ଓ ପେନ୍ସନ୍ରେ ନଗଦ ଆକାରରେ ମିଳିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ 850,000ରୁ ଉର୍ଦ୍ଧ୍ୱ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। କେନ୍ଦ୍ର ରେଳବାଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜିଠାରୁ 2-ଦିନିଆ ଓଡ଼ିଶା ଗସ୍ତରେ ଆସି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ। ଭୁବନେଶ୍ୱର ବିମାନ ବନ୍ଦରରୁ ପୁରୀ ଅଭିମୁଖେ ଯାତ୍ରା କରିବେ। ପୁରୀଠାରେ ରେଳବାଇ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ପୁରୀସ୍ଥିତ ସ୍ୱାମୀ ନାରାୟଣ ମନ୍ଦିରରେ ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଯୋଗଦେବେ। ଅମୃତ ଷ୍ଟେସନ ଯୋଜନାରେ ରାଜ୍ୟର 6 ରେଳ ଷ୍ଟେସନ ଅନୁଗୁଳ, ତାଲଚେର, ତାଲଚେର ରୋଡ୍, ମେରାମୁଣ୍ଡୁଳି, ଢେଙ୍କାନାଳ ଓ ରେଢ଼ାଖୋଲର ପୁନର୍ବିକାଶ କାର୍ଯ୍ୟ କରାଯାଉଛି। ଅନୁଗୁଳ ଷ୍ଟେସନ ପାଇଁ 25,41,00,000 ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ତାଲଚେର ରୋଡ୍ ଷ୍ଟେସନ ପାଇଁ 18,85,00,000, ତାଲଚେର ଷ୍ଟେସନ ପାଇଁ 12,97,00,000, ମେରାମୁଣ୍ଡୁଳି ପାଇଁ 21,99,00,000, ଢେଙ୍କାନାଳ ପାଇଁ 26,11,00,000 ଓ ରେଢ଼ାଖୋଲ ଷ୍ଟେସନ ପାଇଁ 26,93,00,000 ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଉନ୍ନତ ସଂଯୋଗୀକରଣ ସହ ସ୍ଥାୟୀ ପରିବହନ ବ୍ୟବସ୍ଥା କରାଯାଉଛି। ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ପକ୍ଷ 2025 ପାଳନର ଏକାଦଶ ଦିନରେ ରାଜ୍ୟର ଯୁବ ଲେଖକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆଜି ପାଳନ କରାଯାଉଛି ଯୁବ ଲେଖକ ସମ୍ମିଳନୀ। ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାର ଗୁରୁ ଦାୟିତ୍ୱ ରହିଥିବା ନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ମହାବିଦ୍ୟାଳୟରେ ଅନୁଷ୍ଠିତ ଯୁବ ଲେଖକ ସମ୍ମିଳନୀରେ ପ୍ରବନ୍ଧ ଗଳ୍ପ ଓ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ 50 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିକଶିତ ଓଡ଼ିଶା ଓଡ଼ିଆ ଅସ୍ମିତା ସମ୍ପର୍କରେ ବିଷୟବସ୍ତୁ ପ୍ରଦାନ କରାଯାଇଥିଲା। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ସହ ଭିତ୍ତିଭୂମିର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ସୁରଜ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି ପ୍ରଣୟନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଛାତ୍ରଛାତ୍ରୀମାନେ ଶୃଙ୍ଖଳା ରକ୍ଷା କରି ଉତ୍ତମ ଚରିତ୍ର ଗଠନ ସହ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ଭଦ୍ରକଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ ଓଡ଼ିଆ ଅସ୍ମିତା ଭାଷା ଓ ସାହିତ୍ୟ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ପରାମର୍ଶ ଦେଇଥିଲେ। ସମ୍ବଲପୁରରେ ଆଜି ପେନ୍ସନ୍ ଅଦାଲତ ଆରମ୍ଭ ହୋଇଛି। ସମ୍ବଲପୁର ସମେତ ଝାରସୁଗୁଡ଼ା ଦେବଗଡ଼ ବରଗଡ଼ ଜିଲ୍ଲାରେ ପେନ୍ସନ୍ ପାଉନଥିବା ବ୍ୟକ୍ତିମାନଙ୍କର ସମସ୍ୟାର ସମାଧାନ କରାଯାଉଛି। ଏହି ପେନ୍ସନ୍ ଅଦାଲତରେ 4 ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱର ଜିଏ ଓ ପିଜି ବିଭାଗର ସ୍ୱତନ୍ତ୍ର ସଚିବ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଢେଙ୍କାନାଳଠାରେ 37 ଜଣ ବରିଷ୍ଠ ନାଗରିକଙ୍କୁ କାର୍ଡ଼ ବଣ୍ଟନ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଏହି କାର୍ଡ଼ ଫଳପ୍ରଦ ହେବ ବୋଲି କହିବା ସହ ସରକାରଙ୍କ ବିଭିନ୍ନ ସୁବିଧା ଓ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରତି ପୁଲିସ୍ ଷ୍ଟେସନରେ ଜଣେ ନୋଡାଲ ଅଫିସରଙ୍କୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ଦିଆଯାଇଛି ବୋଲି ଶ୍ରୀ ସୋନକର କହିଛନ୍ତି। ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ମତ୍ସ୍ୟ ବିଭାଗ ପକ୍ଷରୁ ଖଣ୍ଡପଡ଼ା ବ୍ଲକ ବଡ଼ବାଣପୁର ନିକଟରେ ଥିବା ମହାନଦୀ ଘାଟରେ 7 ଲକ୍ଷରୁ ଉର୍ଦ୍ଧ୍ୱ ଜାଆଁଳ ନଦୀରେ ଛଡ଼ାଯାଇଛି। ମତ୍ସ୍ୟ ସମ୍ପଦ ବୃଦ୍ଧି ସହ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଉନ୍ନତମାନର ରୋହି ଭାକୁର ମିର୍କାଳି ମାଛ ଛଡ଼ାଯାଇଥିବା ବେଳେ ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଆଭ୍ୟନ୍ତରୀଣ ଚାହିଦା ପୂରଣ ଓ ଅନ୍ତଃରାଜ୍ୟ ରପ୍ତାନୀ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ବୋଲି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧଠାରେ ବିଦ୍ୟୁତ୍ ଜନିତ ଦୁର୍ଘଟଣା ଓ ଏହାର ନିରାକରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭାଗ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା। ବିଦ୍ୟୁତ୍ ସଂଯୋଗ ବିଦ୍ୟୁତ୍ ତାର ମିଟରଠାରୁ ସତର୍କତା ସହ ଦୂରେଇ ରହିବା ସହ ବିଦ୍ୟୁତ୍ ଜନିତ ଦୁର୍ଘଟଣା ଘଟିଲେ ନିଜକୁ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଦିଗ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ସଚେତନ କରାଇଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜୌଗଡ଼ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସହଯୋଗ ଯୋଜନା ମାଧ୍ୟମରେ ସହରାଞ୍ଚଳର ଗରିବ ଶ୍ରେଣୀର ଲୋକମାନେ 13 ଯୋଜନାର ସୁଫଳ ପାଇବା ଲାଗି ଜିଲ୍ଲାପାଳ କହିଛନ୍ତି। ବୈଠକରେ ସହରାଞ୍ଚଳଗୁଡ଼ିକରେ ରାଜସ୍ୱ ଆଦାୟ ପୋଖରୀ ପୁନରୁଦ୍ଧାର ବର୍ଷାଜଳ ନିଷ୍କାସନ ଜଳଛତ୍ର ଓ ସଫେଇ ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ରାଞ୍ଚିରେ ଅନୁଷ୍ଠିତ ପ୍ରତିଯୋଗିତାରେ ଓଡ଼ିଶାର ଧାବିକା ଶ୍ରାବଣୀ ନନ୍ଦ 2 ସ୍ୱର୍ଣ୍ଣପଦକ ଜିତିଛନ୍ତି। ସେହିପରି ଧାବକ ଅମୀୟ ମଲ୍ଲିକ ଓ ଅଶୋକ ଦଣ୍ଡସେନା 1 ଲେଖାଏଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଅବିନାଶ ସାହୁ ଆସ୍ତିକ ପ୍ରଧାନ ରୌପ୍ୟ ପଦକ ଜିତିଥିବା ବେଳେ ସୁଖୀ ବାସ୍କେ କାଂସ୍ୟ ପଦକ ହାସଲ କରିଛନ୍ତି। ପାଣିପାଗ ରାଜ୍ୟର 14 ଜିଲ୍ଲାର କେତେକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। କେନ୍ଦୁଝରରେ ସର୍ବାଧିକ 19.3 mm ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ 14 ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ଘଣ୍ଟା ପ୍ରତି 40-50 km ବେଗରେ ପବନ ବହିବାର ସମ୍ଭାବନା ରହିଛି। ରାଜ୍ୟରେ ଆଜିଠାରୁ ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କଟକରେ ଏହି ଯୋଜନାର କରିବେ ଶୁଭାରମ୍ଭ। ଆସନ୍ତା 2 ମଧ୍ୟରେ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀମାନଙ୍କୁ ଦିଆଯିବ କାର୍ଯ୍ୟାଦେଶ, କହିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ଏବଂ ଓଡ଼ିଆ ପକ୍ଷ ପାଳନର ଏକାଦଶ ଦିବସରେ ପାଳନ କରାଯାଉଛି ଯୁବ ଲେଖକ ସମ୍ମିଳନୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।